ଇସାହକେ ଥରେ ପରମେଶ୍ୱର ଜଗାଏ। ଯେତେବେ ଅବ୍ରାହମ ବହୁତ ବୁଢ଼ା ହୋଇଗଲା, ଉହାର ବେଟା ଇସାହକ ବଡ଼ ହୋଇ ଛଣ୍ଡା ହଥାଲେ। ତେଣୁ ଅବ୍ରାହମ ଉହାକେ ବେଟା ଇସାହକେ ତରେ ବୋଉ ଆଣବାର ପାଇଁ ଉହାର ପରିବାର ହେନ୍ ଯେଉଁଠେ ତେୟାର କରିଥାଲେନ୍ ସବୁ ଜାଗାଇ ଚେଲା ହେନ୍। ଆର୍ ମଇଧେନୁ ଏକ ନକେ ପାଠାଲେ। ଢେର ସମୟ ଚଲା ପରେ ଯେଉଁ ଜାଗାକେ ଅବ୍ରାହମର ପରିବାର ହେନ୍ ତେୟାର କରିଥାଲେନ୍, ପରମେଶ୍ୱର ଚେଲା ହେନ୍କେ ପରିବାର ପାସ୍କେ ନେଇଗଲା। ଓ ଅବ୍ରାହମକେ ଭାଇର ନାତଣାକେ ଥାଲେ। ରିବିକା ଉହାର ପରିବାରକେ ଛାଡ଼ି ଇସାକେର ଘରକେ ଚାକରେର ସଙ୍ଗେ ଘୁରି ଆସବାର ପାଇଁ ଇଚ୍ଛା କଲେ। ଓ ପହଞ୍ଚିବା ସଙ୍ଗେ ସଙ୍ଗେ ଉହାର ସଙ୍ଗେ ଇସାକେର ବିହା ହେଲେ। ଢେର ଦିନ ପରେ ଅବ୍ରାହମ ମରିଗଲା। ଆର୍ ଉହାର ସଙ୍ଗେ ଯାଉଥିବା କିରାଗାକେ ପରମେଶ୍ୱର କିରା ଥାଲେ। ସବୁ ସବୁ ନିୟମ ଇସାକେ ଦେଲେ। ପରମେଶ୍ୱର କିରା କରିଥାଲେ ଯେ ଅବ୍ରାହମର ବଂଶ ଅଗଣିତ ହବିନ୍। ହେଲେ ରିବିକା ଇସାକେର ବୁହେକେ ଛା ହୋଇ ପାରିଥାଲେ କି ନାଇଁ। ରିବିକାର ତରେ ଇସାକ ପ୍ରାର୍ଥନା କଲେ। ଆର୍ ପରମେଶ୍ୱର ଉହାକେ ଯୋଡ଼ା ଜମା ଛା ସଙ୍ଗେ ପୁଆତି ହବାକେ ହୁକୁମ ଦେଲେ। ଦୁଟା ଛା ଯେତେବା ରିବିକାର ପେଠେ ହଲଥାଲିନ୍, ସବୁ ସମୟନୁ ଉହାକାର ଝଗଡ଼ା ନାଗତେ ଥାଲିନ୍। ହେଲେ ପରମେଶ୍ୱରକେ ରିବିକା ଏକଟା ଆଛେ ବୋଲି ସୁଧୁରା ଲେଖ ଛା ଦୁଟା ଦେଶେ ହବାକେ ଉହାର ଦୁନ ଉହାକାର ପରମେଶ୍ୱର ରିବିକାକେ କହିଲେ, ତୋର ଭିତରେ ଥିବା ଦୁଟା ଝଗଡ଼ା ନାଗଭିନ୍, ଆର୍ ବଡ଼ ବେଟା ଛୋଟ ବେଟାର ସେବା କରେ। ଯେଉଁତବା ରିବିକା ବେଟା ହେନ୍କେ ଜନ୍ମ ଦେଲେ, ବଡ଼ ବେଟାର ସଙ୍ଗେ ନାଲ ଆର୍ ଚୁଳୁଚୁଳିଆ ଗା ଥାଲେ। ଆର୍ ଉଢ଼ା ଉହାର ନାମ ଐଶ୍ୱର ରଖଥାଲିନ୍। ତାପରେ ଛୋଟ ବେଟା ଐଶ୍ୱର ଆଡ଼େ ଧରି ଆସିଲେ। ଉଢ଼ା ଉହାକାର ନାମ ଜାକବ ଦିଲିନ୍। ବାଇବଲର ଏକଟା କାହାଣୀ ଆଦି ପୁସ୍ତକ 24:1-25।